ആകാശവാണി ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ସିଏସ୍ପିଓସିର ବାଚସ୍ପତି ଓ ପ୍ରେଜାଇଡିଂ ଅଧିକାରୀଙ୍କ 28ତମ ସମ୍ମିଳନୀ ଆରମ୍ଭ, ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଆଜି ପାଳନ କରାଯାଉଛି 10ମ ସଶସ୍ତ୍ର ବାହିନୀ ଭେଟରାନ୍ ଦିବସ। ପୂର୍ବତନ ସେନା କର୍ମଚାରୀଙ୍କ ଅସୀମ ସାହସ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ପ୍ରଦାନ କରୁଛି କହିଲେ ରାଷ୍ଟ୍ରପତି। କୃଷକଙ୍କ ଦୃଢ଼ ସହଯୋଗ ଆତ୍ମନିର୍ଭର ଭାରତ ଅଭିଯାନକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ଇରାନରେ ବିକ୍ଷୋଭକାରୀଙ୍କୁ ଫାଶୀଦଣ୍ଡ ଦିଆଗଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକାର ଚେତାବନୀ। ଏବଂ ରାଜକୋଟ ଦିନିକିଆରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି। କମନୱେଲ୍ଥ ସିଏସ୍ପିଓସିର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ 28ତମ ସମ୍ମିଳନୀକୁ ଆସନ୍ତାକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ଏଥିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅଧ୍ୟକ୍ଷତା କରିବେ। 60ରୁ ଅଧିକ ରାଜ୍ୟଗୋଷ୍ଠୀ ଦେଶ ଓ ଅର୍ଦ୍ଧସ୍ୱାୟତ୍ତ ସଂସଦର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀ ଏହି ତିନିଦିନିଆ ସମ୍ମିଳନୀରେ ଯୋଗ ଦେଉଛନ୍ତି। ବିଭିନ୍ନ ଦେଶର ଶ୍ରେଷ୍ଠ ସଂସଦୀୟ ଗଣତାନ୍ତ୍ରିକ ପଦକ୍ଷେପଗୁଡ଼ିକ ନେଇ ଜ୍ଞାନର ଆଦାନ ପ୍ରଦାନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଥମ ଦିନରେ ଆଜି ସିଏସ୍ପିଓସିର ସ୍ଥାୟୀ କମିଟି ବୈଠକ ଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। କୃତ୍ରିମ ବୁଦ୍ଧିମତାର ବ୍ୟବହାର, ନବସୃଜନଶୀଳ ଚିନ୍ତାଧାରା, ସାମାଜିକ ଗଣମାଧ୍ୟମର ପ୍ରଭାବ, ଗଣତନ୍ତ୍ରର ସୁରକ୍ଷା, ସାଂସଦଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ। ଏହି ସମ୍ମିଳନୀର ଉଦ୍ଯାପନୀ ଅବସରରେ ବାଚସ୍ପତି ଶ୍ରୀ ବିର୍ଲା ବ୍ରିଟେନ୍ର ହାଉସ୍ ଅଫ୍ କମନ୍ସର ଅଧ୍ୟକ୍ଷ ଲିଣ୍ଡସେ ହୋଇଲ୍ଙ୍କୁ ସିଏସ୍ପିଓସିର ପରବର୍ତ୍ତୀ ଅଧ୍ୟକ୍ଷତା ପାଇଁ ଦାୟିତ୍ୱ ହସ୍ତାନ୍ତର କରିବେ। 10ମ ସଶସ୍ତ୍ର ବାହିନୀ ଭେଟରାନ୍ ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ପୂର୍ବତନ ସେନା କର୍ମଚାରୀଙ୍କ ଅସୀମ ସାହସ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଥିବ। ସେ କହିଛନ୍ତି, ଭେଟରାନ୍ସ ଡେ ଓ ସଶସ୍ତ ବାହିନୀ ଫ୍ଲାଗ୍ ଡେ କେବଳ ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ନୁହେଁ, ସେମାନଙ୍କ ପ୍ରତି ସହଯୋଗ ମଧ୍ୟ ପ୍ରଦାନ କରିଆସୁଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସଶସ୍ତ୍ର ବାହିନୀର ଭେଟରାନ୍ମାନେ ଜାତୀୟ ଚେତନା, ସାମୁହିକ ସାହସ ଓ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ଜୀବନ୍ତ ସ୍ତମ୍ଭ ଭାବେ ଉଭା ହୋଇଛନ୍ତି। ଦେଶ ଗଠନ ଦିଗରେ ସେମାନଙ୍କର ଅବଦାନ ଏବଂ ସମାଜକୁ ମାର୍ଗଦର୍ଶନ ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛନ୍ତି। ଶ୍ରୀ ସିଂ କହିଛନ୍ତି, ୟୁନିଫର୍ମର ରଙ୍ଗ ଭେଟରାନ୍ମାନଙ୍କର କାର୍ଯ୍ୟସ୍ଥଳୀରେ ପରିବର୍ତ୍ତନ ହୋଇପାରେ, କିନ୍ତୁ ଦେଶପ୍ରେମ ଓ ସେବାର ଭାବନା ପୂର୍ବଭଳି ବଳବତ୍ତର ରହିଛି।
ସାଥିଓ, ଆପ୍ ସଭି କେବଳ ସର୍ଭିସ୍ ସେ ରିଟାୟର ହୁଏ ଏକ ସୈନିକ ମାତ୍ର ନହିଁ ହୈ, ଆପ୍ ହମାରି ରାଷ୍ଟ୍ରୀ ଚେତନା କି ଜୀବନ୍ତ ସ୍ତମ୍ଭ ହୈ, ଆପ୍ ହମାରେ ସାମୁହିକ ସାହସ କେ ପ୍ରତୀକ ଔର ହମାରି ଭାବି ପିଢ଼ିଓ କେ ଆପ୍ ପ୍ରେରଣା ସ୍ରୋତ ହୈ। 20 ସାଲ କି ଉମ୍ର କେ ଆସପାସ ଜବ ଆପ୍ ଲୋଗୋନେ ୟେ ନିର୍ଣ୍ଣୟ ଲିଆ ହୋଗା କି ଆପକୋ ଆର୍ମ ଫୋର୍ସେସ୍ ମେ ଜାନା ହୈ, ତୋ ଆପନେ ଉସ ସମୟ କେବଳ ଏକ ପେଶା ନହିଁ ଚୁନା ଥା, ଏକ ସୈନିକ କେ ରୂପ ମେ ଆପନେ ଏକ ସଂକଳ୍ପ ଲିଆ ଥା, ଯହାଁ ବ୍ୟକ୍ତି ସ୍ୱୟଂ କୋ ପୂର୍ଣ୍ଣତଃ ରାଷ୍ଟ୍ର କେ ଲିଏ ସମର୍ପିତ କର ଦେତା।
ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ୍ ଫିଲ୍ଡ ମାର୍ଶାଲ କେଏମ୍ କରିଅପ୍ପାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଜାନୁଆରୀ ମାସ 14 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। 1953 ମସିହାରେ ଶ୍ରୀ କରିଅପ୍ପା ଅବସର ଗ୍ରହଣ କରିଥିଲେ। ଭାରତର ସାମରିକ ଇତିହାସରେ ଫିଲ୍ଡ ମାର୍ଶାଲ କରିଅପ୍ପା ଜଣେ ଦକ୍ଷ ବ୍ୟକ୍ତିତ୍ୱ ତଥା ସେବା, ଶୃଙ୍ଖଳା ଓ ଦେଶପ୍ରେମର ପ୍ରତୀକ ଭାବେ ମାନ୍ୟତା ହାସଲ କରିଥିଲେ। ଏହି ଦିବସ ପାଳନ ଅବସରରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 34 ରାଜ୍ୟ ସୈନିକ ବୋର୍ଡ ଏବଂ 434 ଜିଲ୍ଲା ସୈନିକ ବୋର୍ଡରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫସଲ ଅମଳର ପର୍ବ ମକର ସଂକ୍ରାନ୍ତି ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଶୀତ ଋତୁର ଶେଷ ଏବଂ ଦିନ ବଡ଼ ହେବାର ଆରମ୍ଭକୁ ଏହି ଦିବସ ସୂଚିତ କରିଥାଏ। ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହେଉଛି। ଦେଶର ବିଭିନ୍ନ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଇଥାଏ। ତାମିଲନାଡୁରେ ପୋଙ୍ଗଲ, ଗୁଜରାଟରେ ଉତ୍ତରାୟଣ, ଆସାମରେ ଭୋଗଲି ବିହୁ ଏବଂ ପଶ୍ଚିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ଏହି ଦିବସକୁ ପାଳନ କରାଯାଉଛି। ବିଭିନ୍ନ ଦେବାଳୟରେ ଏହି ଅବସରରେ ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କୃଷକମାନେ ଦେଶ ଗଠନ ଦିଗରେ ଦୃଢ଼ ସହଯୋଗୀ ଏବଂ ସେମାନଙ୍କର ପ୍ରଚେଷ୍ଟା ଆତ୍ମନିର୍ଭର ଭାରତ ଅଭିଯାନକୁ ସୁଦୃଢ଼ କରୁଛି। କେନ୍ଦ୍ର ସରକାର କୃଷକମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧ ଅଛନ୍ତି। ନୂଆଦିଲ୍ଲୀଠାରେ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନଙ୍କ ବାସଭବନରେ ଆୟୋଜିତ ପୋଙ୍ଗଲ ଉତ୍ସବକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି,
ଲୋଡ଼ି, ମକର ସଂକ୍ରାନ୍ତି, माघ बिहू और अन्य त्योहारों की भी उमंग है। मैं भारत और दुनिया भर में रहने वाले सभी तमिल भाई बहनों को पोंगल की और सभी पर्वों की बहुत बहुत शुभकामनाएं देता हूं।
प्रधानमंत्री कहिसेंते पोंगल प्रकृति परिवार और समाज सह संतुलन बजाय रखिबारे विशेष सहायक होइथाए। आपण माने संवाद सुनुछंति आकाशवाणी रो। ଇରାନରେ ଚାଲିଥିବା ବିକ୍ଷୋଭ ପରିପ୍ରେକ୍ଷୀରେ ପ୍ରଦର୍ଶନକାରୀଙ୍କୁ ଫାଶୀ ଦଣ୍ଡ ଦିଆଗଲେ ଆମେରିକା କଠୋର ପଦକ୍ଷେପ ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ପ୍ରଦାନ କରି ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନରେ ଚାଲିଥିବା ଅଶାନ୍ତ ବାତାବରଣର କାରଣ ଯଦିଓ ଅସ୍ପଷ୍ଟ ରହିଛି ତଥାପି ଆମେରିକା ଏହା ଉପରେ ସତର୍କ ଦୃଷ୍ଟି ରଖିଛି। ପୂର୍ବରୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଥିଲେ ଇରାନର ବିକ୍ଷୋଭକାରୀଙ୍କ ପାଇଁ ଆମେରିକା ପକ୍ଷରୁ ସାହାଯ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ଇରାନରେ ଚାଲିଥିବା ବିକ୍ଷୋଭ ପରିପ୍ରେକ୍ଷୀରେ ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନରେ ମୃତ୍ୟୁ ସଂଖ୍ୟା 2571 ପହଞ୍ଚିଛି। ଆମେରିକା ଭିତ୍ତିକ ମାନବାଧିକାର ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ 2403 ଜଣ ବିକ୍ଷୋଭ ପ୍ରଦର୍ଶନକାରୀ ଏବଂ 147 ଜଣ ସରକାରୀ କର୍ମଚାରୀ ବୋଲି ଏହି ସଂସ୍ଥା କହିଛି। 18,000 ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି। ସାର୍ବଭୌମ ରାଷ୍ଟ୍ରଗୁଡ଼ିକର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ପ୍ରକାର ହସ୍ତକ୍ଷେପ ଏବଂ ବଳ ପ୍ରୟୋଗ ତଥା ଧମକକୁ ବେଜିଂ ବିରୋଧ କରୁଛି। ଚୀନ୍ ବୈଦେଶିକ ବ୍ୟାପାର ମୁଖପାତ୍ର ଲିନ୍ ଜିଆନ୍ ଏହା କହିଛନ୍ତି। ଇରାନ ସହିତ ବ୍ୟବସାୟ କରୁଥିବା ରାଷ୍ଟ୍ରଗୁଡ଼ିକ ଉପରେ ଆମେରିକା ରାଷ୍ଟ୍ରପତି ଲାଗୁ କରିଥିବା କଟକଣା ଉପରେ ଉତ୍ତର ଦେଇ ଶ୍ରୀ ଲିନ୍ କହିଛନ୍ତି ଶୁଳ୍କ ନୀତି ନେଇ ଚୀନ୍ର ମତ ଅପରିବର୍ତ୍ତିତ ରହିଛି। ଚୀନ୍ ନିଜର ବୈଧ ଏବଂ ଆଇନଗତ ଅଧିକାର ଓ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେହେରାନ କହିଛି ଆମେରିକାର ମନ୍ତବ୍ୟ ଅନ୍ତର୍ଜାତୀୟ ଆଇନର ମୌଳିକ ଢାଞ୍ଚାକୁ ଉଲ୍ଲଂଘନ କରୁଛି। କୌଣସି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଶକ୍ତି ପ୍ରୟୋଗ ଏବଂ ଧମକକୁ ଜାତିସଂଘର ଆନ୍ତର୍ଜାତିକ ନୀତିରେ ନିଷେଧ କରାଯାଇଛି ବୋଲି ତେହେରାନ କହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ପଞ୍ଜାବ ଗସ୍ତରେ ଯିବେ। ସେ ଅମୃତସରସ୍ଥିତ ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର 50ତମ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ଶୁକ୍ରବାର ରାଷ୍ଟ୍ରପତି ଜଳନ୍ଧରସ୍ଥିତ ଡକ୍ଟର ବିଆର୍ ଆମ୍ବେଦକର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନର 21ତମ ସମାବର୍ତ୍ତନ ଉତ୍ସବରେ 1452 ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଏହି ଅବସରରେ ରାଷ୍ଟ୍ରପତି ଏକ ବୃହତ୍ ଜାତୀୟ ପତାକା ସ୍ତମ୍ଭ ଓ ସାଇବର ନିରାପତ୍ତା 5G ଲାଗି 2 ଉତ୍କର୍ଷ କେନ୍ଦ୍ରର ଉଦ୍ଘାଟନ କରିବେ। ଅମୃତସର ଓ ଜଳନ୍ଧରରେ ସମସ୍ତ ପ୍ରକାର ଡ୍ରୋନ୍ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଉଡ଼ାଣ ଉପରେ କଟକଣା ଜାରି କରାଯାଇଛି। ବ୍ୟାଙ୍କକ୍ରୁ ଥାଇଲାଣ୍ଡର ଉତ୍ତର ପୂର୍ବାଞ୍ଚଳକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଆଜି ଦୁର୍ଘଟଣାଗ୍ରସ୍ତ ହେବାରୁ 22 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି। ଥାଇ ପୁଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ ରାଜଧାନୀଠାରୁ 230 କିଲୋମିଟର ଦୂର ନାଖୋନ୍ ରାସସୀମା ପ୍ରଦେଶର ସିଖିଓ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଥାଇଲାଣ୍ଡ ପରିବହନ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସମ୍ପୃକ୍ତ ଟ୍ରେନ୍ରେ 195 ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଜାତୀୟ ହଳଦୀ ବୋର୍ଡ ଦେଶର ଚାଷୀଙ୍କୁ ସଶକ୍ତ କରିବା ସହ ବିଶ୍ୱସ୍ତରରେ ହଳଦୀ ରପ୍ତାନୀକୁ ପ୍ରୋହାହନ ପ୍ରଦାନ କରୁଛି। ଜାତୀୟ ହଳଦୀ ବୋର୍ଡ 1 ପୂରଣ ପରିପ୍ରେକ୍ଷୀରେ ଶ୍ରୀ ଗୋଏଲ କହିଛନ୍ତି ସୁବର୍ଣ୍ଣ ମସଲାର ଉତ୍ପାଦନ ବୃଦ୍ଧି କରିବା ନେଇ ହଳଦୀ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ହଳଦୀ ଚାଷୀଙ୍କୁ ସମର୍ଥନ ପ୍ରଦାନ ସହିତ ବ୍ୟବସାୟୀ ଏବଂ ରପ୍ତାନୀକାରୀଙ୍କ ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଖେଳ ଖବର ଭାରତ ନ୍ୟୁଜିଲାଣ୍ଡ ପୁରୁଷ କ୍ରିକେଟ୍ ବର୍ଗ 3-2 ଆନ୍ତର୍ଜାତିକ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆଜି ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 4 ଓଭର୍ରେ 6 ରନ୍ ସଂଗ୍ରହ କରିଛି। ଭଦୋଦରାଠାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଇନ୍ଦୋରଠାରେ ଆସନ୍ତା ରବିବାର ଦିନ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ ନୂଆଦିଲ୍ଲୀଠାରେ ସିଏସ୍ପିଓସିର ବାଚସ୍ପତି ଓ ପ୍ରିଜାଇଡିଂ ଅଧିକାରୀଙ୍କ 28ତମ ସମ୍ମିଳନୀ ଆରମ୍ଭ। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଆଜି ପାଳନ କରାଯାଉଛି 10ମ ସଶସ୍ତ ବାହିନୀ ଭେଟରାନ୍ ଦିବସ। ପୂର୍ବତନ ସେନା କର୍ମଚାରୀଙ୍କ ଅସୀମ ସାହସ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ପ୍ରଦାନ କରୁଛି କହିଲେ ରାଷ୍ଟ୍ରପତି। କୃଷକଙ୍କ ଦୃଢ଼ ସହଯୋଗ ଆତ୍ମନିର୍ଭର ଭାରତ ଅଭିଯାନକୁ ସୁଦୃଢ଼ କରିଛି କହିଲେ ପ୍ରଧାନମନ୍ତ୍ରୀ। ଇରାନରେ ବିକ୍ଷୋଭକାରୀଙ୍କୁ ଫାଶୀ ଦଣ୍ଡ ଦିଆଗଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆମେରିକାର ଚେତାବନୀ ଏବଂ ରାଜକୋଟ ଦିନିକିଆରେ ଟସ୍ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।